শ্যামল বরণ রূপ
বাহে বাউটি স্বরূপ অটি মে কলা বসণী নাসা সবিত
মস্তকে
কর্ণে কুণ্ডল ঝটকে
কলে চাপ সরি
পাদে
আউ গড়ে চাপ সরি পাদে
এইপরি রূপ কুহতি
আচ্ছা
খবর বিস্মিত হয়ে কহিলা মহর্ষি যেতে দূরে থিলে মধ্য
মু খোজি আনি দেবি
তোমার পুত্র কো তোমারি পাখরে আনি ভেটি দেবি
আচ্ছা এই সময়ে কৌ কো সন্ধ্যা আসি প্রবেশ হয়ে গেলা আচ্ছা সন্ধ্যা কেমতি হেলা
সন্ধ্যা কেমতি হেলা
হ্যাঁ
যেপরি কি সূর্য অস্ত হয়ে গলে সেপরি কি সন্ধ্যা হেলা
আচ্ছা হেলা সন্ধ্যা হয়ে গলা সন্ধ্যা পর হেলা কোন
সন্ধ্যা পরে রাতি পাই গলা
আচ্ছা শয়ন করলে তারপরে উঠলে রাতি যেতে পাইলা উঠলে রাতিটা কেমতি পাইলা কহিব পড়ি
কোন হেলা
রাতিটা কেমতি পাইলা
রাতি কেমতি পাইলা
হ্যাঁ
যেপরি কি সূর্য উদয় হলে সেপরি কি রাতি পাইলা
সেমতি মু কেবে মানিবি নি
কাই কি
বনেই চুনেই কহিব পড়ে রাতি কেমতি পাইলা
এই কথা
হ্যাঁ
প্রাত কাল লীলা সুজনে শুনা মন কু দেই কি প্রকারে নিঃশেষ হইলা দেবী বুঝাই
কি প্রকারে নিঃশেষ হইলা দেবী বুঝাই কি প্রকারে নিঃশেষ হইলা দেবী বুঝাই
শম্ভুয়ালে কম্বু স্বর্ণ উচ্ছন করিব মন ঘণ্টা ঘণ্ট ঘণ্ট গো গরি গোর নাদ করিণ
ঘণ্টা ঘণ্ট ঘণ্টি ঘরি গোর নাদ করিণ ঘণ্ট ঘণ্টা ঘণ্টি ঘরি গোর নাদ করিণ
বুঝিল না শম্ভুয়ালে কম্বু স্বর্ণ উচ্ছন করিব মন
আচ্ছা
শম্ভু যে কি
মহাদেব
মহাদেবঙ্ক মন্দিরে কম্ভু যে কি শঙ্খ
আচ্ছা
শঙ্খ ধ্বনি হলে জাণিব যে
ରାତି ପାଇବ ଆଚ୍ଛା ମୁଁ ଗୋଟିଏ କଥା କହୁଛି
କ'ଣ
ଯେଉଁ ଗାଁରେ ମହାଦେବଙ୍କ ମନ୍ଦିର ଥିବ ମାନେ ହରିଜନ ଶାସନରେ ମହାଦେବ ମନ୍ଦିର ନାହିଁ ସେ ହରିଜନ ମାନେ କେମିତି ଜାଣି ରାତି ପାଇଲା ବୋଲି ସେ କ'ଣ ସେ ଶୋଇଥିବେ
ବାୟସ ବାୟସ କଳମ ସକାଳି ପଛୁରା ବିବ କୁକୁଟ ମୁକୁଟ ଉକୁଟ
ଗୋଟେ
ଗାଁରେ
ଏମିତି ଦିନ ଆସିଲା ବହୁତ ଭଳା କାଉ ହେଇଗଲେ ସବୁ ଲୋକସାନୀ ଗଲେ ସେ ଗାଁରେ କଣ କଲେ ମୂଷା ବି ପ୍ରବଳ ହେଇଥାନ୍ତି
ସତ
ମୂଷା ସବୁ ଯେତେବେଳେ ପ୍ରବଳ ହେଲେ ଲୋକମାନେ ସବୁ ଇଣ୍ଡଷ୍ଟ୍ରି ଦେଇକି ମୂଷାକୁ ମାରିଦେଲେ ଗାଁ ମୁନେ ନେଇ ପକେଇଦେଲେ କାଉ ଆସିଲେ ଗୋଟିଏ ଗୋଟିଏ ମୂଷା ନେଇକି ହେଡ଼ ରହିଲେ ସବୁ ମଲେ ସେ ଗାଁରେ ଗୋଟିଏ କାଉ ରହିଲେନି ସେ ଗାଁ ଲୋକ କେହି ଜାଣିବେ ରାତି ପାଇଲେ
ଅଛି ତ କୁକୁଟ ମୁକୁଟ ଉକୁଟ କୁହୁ ରଟିବ କୁକୁଟ ଯେ କି କୁକୁଡ଼ା ଅତି ଉଚ୍ଚାଟ କରି
ଆଚ୍ଛା
ମୁକୁଟ କୁଟେ କି କୁକୁ ସ୍ୱରରେ ରାବ କଲେ ଜାଣିବ ଯେ ରାତି ପାଇଲା
ଆଚ୍ଛା ଏଇ ଗୋଟେ କଥା ହେଲା ନାଇଁ ଆଚ୍ଛା ବ୍ରାହ୍ମଣ ଶାସନରେ ତ କେହି କୁକୁଡ଼ା ରଖୁନାହାନ୍ତି
କ'ଣ
ସେମାନେ ଜାଣିବେ କେମିତି ରାତି ପାଇଲା ବୋଲି କି ଲଗିଲ
କ'ଣ ହେଲା
କି ଲଗିଲ
କ'ଣ ଯେ
ବ୍ରାହ୍ମଣ ଶାସନରେ କେମିତି ଜାଣିବେ ରାତି ପାଇଲା ବୋଲି
ସେମାନେ କେମିତି ଜାଣିବେ
ହଁ
ନାଗ ବୋଲି ନା ଲିଖିଲି କଳରେ ଲାଗିବ ପିତା ଆର ଗୋଳେ ବଳେ ଶୀତଳ ଉରେ ବହୁ କଥା ନାଗ ବୋଲି ନା ଲିଖିଲି କଳରେ ହେବ
ଲାଗିବ ପିତା
ନାଗ ବୋଲି ଯେ କି ପାନ ଯଦି ପାନର କିଲୋଟିଏ ଜାକି କରି ଶୋଇଥିବ ରାତି ପାଇବାକୁ ପିତା ଲାଗିବ କଳକୁ ଜାଣିପାରିବ ଯେ ରାତି ପାଇଲା
ତାହେଲେ ଏମିତି କଥା ନାହିଁ ଆଚ୍ଛା ଯୋଉ ଲୋକ ପାନ ଖାଉନି ସିଏ କିଏ ଜାଣିବ ରାତି ପାଇଲା ବୋଲି
ନଚେତ ହାର ଗଳେ ବଳେ ଶୀତଳ ଉରି ହେବ କଥା ଯଦି ସୁବର୍ଣ୍ଣର ହାର ଗୋଟିଏ ପିନ୍ଧି କରି ଶୋଇଥିବ
ଆଚ୍ଛା
ଉର ଯେ କି ଛାତି ଛାତି ତଳକୁ ଥଣ୍ଡା ଲାଗିବ
ଆଚ୍ଛା ଯିଏ ଗରିବ ଲୋକ ତା ଘର ତ ହାର ନାହିଁ ଧନୀ ଲୋକ ମାନେ ସିନା ହାର ଲଗେଇଛନ୍ତି ଗରିବ ଲୋକ କୋଉଠି ଜାଣିବ କିନ୍ତୁ
ଆରେ ବନିତି ପାଳିବ ନନାଲି
ଭଳି ନେତ୍ରେ ଦିଶିବ ବନିତି ପାଳିବ ନନାଲି
ବାସିବା ଶୁଣ ତୁ ସରେ ରାବ କରେ ବର୍ଣ୍ଣୀ ଦୀପାଳି ବର୍ଣ୍ଣନା ଲିପାଳି ନେତ୍ରେ ଦିଶିବ ବର୍ଣ୍ଣୀ ଯେ କି ଅଗ୍ନି ଅଗ୍ନିର ଦୀପାଳି ଏଠି ଯଦି ଜାଳି କରି ଶୋଇଥିବ ସନ୍ଧ୍ୟାବେଳେ ଦେଖାଯିବ ଧଳା ଯେପରିକି ରାତି ପାଇବା ସମୟ ହେଇଯିବ ଲାଲ ଦେଖାଯିବ ଜାଣିପାରିବ ଯେ ରାତି ପାଇଲା
ଆଚ୍ଛା ଯୋଉ ଲୋକ ଅନ୍ଧାରେ ଶୋଉଛି ସେ କେମିତି ଜାଣିବ ରାତି ପାଇଲା
ନଚେତ ନିବାସୀ ବାସିବା ଶୁଣ ସୁସରେ ରାବ କରିବ ନିବାସୀ ଯାହାଙ୍କର ବାସ ନାହିଁ
କାହାର ବାସ ନାହିଁ
ଘରଚଟିଆ ମାନଙ୍କର
ଘରଚଟିଆ ମାନେ ସେ ଆଉ ରହୁଛନ୍ତି କେମିତି
ସେ ଆଉଳି ତଳେ ତା ଆଉଳି ତଳେ ବାସ କରି ରହନ୍ତି
ଏମିତି ରହୁଛନ୍ତି ନାହିଁ ଆଚ୍ଛା ଯୋଉଠି ଖାଲି ପକାହାର ଏଠି ତ ଉଳି ତଳେ ଚଢେଇ ବାସ କରି କଣ ଥିବ ସିଏ କେମିତି ଜାଣି ରାତି ପାଇଲା ବୋଲି ଆଉ ହବନି
କଣ ହେଲା
ହବନି ଆଉ
ହବନି କାହିଁ ହବନି
ମୁଁ କେମିତି ରାତି ପାଇଲା କହୁ ଶୁଣ
ତେମେ କେମିତି କହିଲ
କହିବି କେମିତି ରାତି ପାଇବ ମାନେ କଣ ହବ
କଣ ହବ
ରାତିରେ ଖାଇକିରି ଶୋଇପଡ଼ିବ ରାତି ଯେତେବେଳେ ଭୋର ଭୋର ହବ ଗାଡି ହର୍ନ ଦବ
କର କଣ ହବ
ମାନେ ପେଟ ଡାକିବ ଶୀଘ୍ର ମାନେ ମତେ ବାହାର କର ନହେଲେ ଅସମ୍ଭାଳ ଯେତେବେଳେ କର କର ଡାକିବ ଅତରିଚାର ଥର ପଡ଼ିକି ଉଠିପାରିଲା କିଛି ରାତି ପାଇ ଆସିଥିବ
ସତ
ହଁ ଠିକ ଯାଇ ପାଇଖାନା ଘରେ ସଫା କରିଦେବ ଜାଣିବ ରାତି ପାଇଲା
ଯାହାକୁ ଝାଡ଼ା ନ ଦେଖିବ
ନିଶ୍ଚୟ ଝାଡ଼ା ଦେଖେଇବ ଖାଇକି ସବୁ ଝାଡ଼ା ଦେଖିବ ନା କଣ ମୋ କଥାରେ ପୁଣି ଅମାନ୍ୟ ହେଁ ମୋ କଥାରେ କାହିଁକି ନବାଉଦୁ କାହିଁକି ନବାଉଦୁ
ହଉ ତୁମେ ଯାହା କହୁଛ ତମର ଠିକ
ତୁ ଶୁଣ ସବୁ ସାରିଛୁ ମୋ ଘରେ ସବୁ ସାରିଛୁ
ମୁଁ
ମୋ ଘର ବଂଶ ସାରି ସାରିଲୁଣି
କଣ ମୁଁ ସାରିଛି
ହେଲେ ପାନ ଖାଇ ମୋ ଘର ସାରିଲୁ ଲୋ ଗୋଖି ଠେଙ୍ଗ ତୁ ନ ମଲୁ ପାନ ଖାଇ ମୋ ଘର ସାରିଲୁ ଲୋ ଗୋଖି ଠେଙ୍ଗ ତୁ ନ ମଲୁ
ମାନ ମହତମ ସାରିଲୁ ରେ ବାଡି କିଆ ତୁ ନ ମଲୁ
କଣ କହିଲୁ
ମାନ ମହତମ ସାରିଲୁ ରେ ବାଡି କିଆ ତୁ ନ ମଲୁ
ଏ ଗୋଖି ଠେଙ୍ଗ
ଏ ବାଡି କିଆ
ଏ ଗୋଖି ଠେଙ୍ଗ
ଏ ବାଡି କିଆ
ଏ ଗୋଖି ଠେଙ୍ଗ
ଏ ବାଡି କିଆ ଚବେଇବି
ଦେଖିତା ଅନ୍ତରି ବଡି
ବାଡି ପଡେ ତୁମଲେ ହେବି ରାଣ୍ଡ
ତୋ ଘରେ ପଶିବ ବୁଢା ଧଣ୍ଡ
ଥିଲା ଯୋଉଠି ଛାଡ଼ିଥିଲେ ସେଇଠି ହଉ
ମାନେ ହନୁମାନ ମାରୁତି କହୁଛି
ହନୁମାନ ମାରୁତି କହୁଛି ଏ ହନୁମାନ ଯିଏ ମାରୁତି ସିଏ
ତମେ ବୁଝିନ ଗୋଟେ ପୁରାଣ ତମକୁ ମାଲୁମ ଅଛି ମୋଠୁ ପୁରାଣ ଶୁଣ ମୋଠୁ ଶିଖ ଶିଖ ପୁରାଣ କଣ
ଇଏ କୋଉ ପୁରାଣ
ଏନ୍ତିରି ପୁରାଣ
ଏନ୍ତିରି ପୁରାଣ
ଜେଜିମା ଲେଖିଛନ୍ତି
ସତ
ଶୁଣିବ
କଣ
ଭାଇ ମାନେ ପାଳି ଧରିବ ପୁରାଣ ଠିକ ପ୍ଲଟ ଯିବ ଲୋକମାନେ ଶୁଣିବେ ଆରେ ହନୁ ଏ ଭାଇ ବାଜା ବାଜିବ କଦେହି କେନ୍ଦୁ କଦେହି କେନ୍ଦୁ କଦେହି କେନ୍ଦୁ ବାଜିବ ଆରେ ହନୁମାନଙ୍କୁ ତାହିଣ ମାରୁତି
କହ ମାରୁତି କହ ହନୁମାନଙ୍କୁ ତାହିଣ ମାରୁତି କହ ମାରୁତି କହ
ଆରେ ଶୁଣନ୍ଦ ନା କୁମାର ପବନ ତ ନଈ ହନୁମାନ ରେ ହନୁମାନ
ରେ
ଆଉ ତୁହି ଅଟୁ ଶ୍ରୀରାମଙ୍କ
ଦୋଷରେ ହନୁମାନ ରେ ହନୁମାନ ରେ ଆଉ ତୁହି ଅଟୁ ଶ୍ରୀରାମଙ୍କ ଦୋଷରେ
ପୁରାଣଟା ଏଠି
ହନୁମାନଙ୍କୁ ଚାହିଁ କହି ମାରୁତି ହନୁମାନ ଯିଏ ମାରୁତି ସିଏ
କି କହିଲା
ମୁଁ କହୁଛି
ହଁ ତ ହନୁମାନ ଯିଏ ମାରୁତି ସିଏ ଏପଟ ଭୁଲ ହେଇଯାଇଛି ଶୁଣ ଅଞ୍ଜନା କୁମାର ପବନ ତ ନୁହେଁ
ସେଇ ଏକା ଅଞ୍ଜନା କୁମାର ଯିଏ ପବନ ତ ନେଇ ସିଏ
ହନୁମନ୍ତରେ ତୁ ହେଠୁ ଶ୍ରୀରାମଙ୍କ ଦୂତରେ
ହନୁମନ୍ତ ଯିଏ ଶ୍ରୀରାମଙ୍କ ଦୂତ ବି ସିଏ
ଆରେ ପଦଟା ଭୁଲ ହେଇଯାଇଛି ରେ ମାନେ ଅର୍ଥଟା କଣ କରିଛି ମୋ ଜେଜେମା ଝାଡ଼ା ଯାଇଥିଲା ହନୁମାନ ମାନେ ସମସ୍ତେ ହନୁପନ୍ଦା ଆସି ସେ ଜଙ୍ଗଲ ମଧ୍ୟରେ ଥିଲେ ମୁଣ୍ଡିଆ ତଳକୁ ଯାଇଥିଲା ତାଙ୍କୁ ଦେଖି ପୁରାଣ ପଡ଼ିଲା ଲେଖିଲେ ସବୁ ଅର୍ଥ ସମାନ ହେଇଗଲା
ସତ
ଆଉ
ହଉ ପୁରାଣ କୋଉଠି ଥିଲେ ଜାଣିଛ
କୋଉଠି ଥିଲା
ଏଣେ ହେଲା କଣ
କଣ ହେଲା
ଯେତେବେଳେ କପିଳ ଋଷି ତାଙ୍କର ପୁଅ ନାମ କହିଦେଇଛନ୍ତି
ଆଚ୍ଛା
ଶବର ସେଇ ପୁଅର ନାମ ଧରି ଡାକୁଛି
ରାତି ପାଇବାରୁ ଜଙ୍ଗଲ ମଧ୍ୟରେ ବୁଲି ବୁଲି ପୁଅକୁ ଡାକୁଛି କେମିତି ଡାକିଲା
ଗୋପାଳ ହରି